ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀନ ଗଲାରାତି ହେରାପଞ୍ଚମୀ ନୀତି ଶେଷ ହୋଇଛି। ସେବକ ଆଉ ଦାସୀମାନଙ୍କ ସାଙ୍ଗେ ମହାଲକ୍ଷ୍ମୀ ଶରଧା ବାଲିନ ବିଜି କରିକିରି ନନ୍ଦିଘୋଷ ରଥ ଭାଙ୍ଗିଛନ୍। ପବିତ୍ର ହେରାପଞ୍ଚମୀକି ନେଇକରି ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫ ଗୋଟିଏ ରିପୋର୍ଟ।
ଜନ୍ମଭେଦିନ ଚାଲିଛେ ଚତୁର୍ଥା ମୂର୍ତ୍ତିଙ୍କର ଲୀଲାଖେଳା। ପ୍ରାଣପ୍ରିୟା ମା ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରନ ଛାଡ଼ିକରି ପ୍ରଭୁ ଶ୍ରୀଜଗନ୍ନାଥ ଭାଇ ବୁହେନ ସଙ୍ଗେ 9 ଦିନ ଲାଗି ଗୁଣ୍ଡିଚା ମନ୍ଦିରକେ ଯାତ୍ରା କରିଛନ୍। ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରନ ନାଇଁ ପାଇକରି ଗଲାକେଲ ହେରା ପଞ୍ଚମୀ ଅବସରରେ ମା ମହାଲକ୍ଷ୍ମୀ ଖୋଜି ବାହାରିଥିଲେ। ମା ବିମଳାଙ୍କର ପରାମର୍ଶତି ମୋହିନୀଚୂର୍ଣ୍ଣ ଧରିକରି ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ପାଖେ ପହଞ୍ଚିବା ଋତୁରୁ ବନ୍ଦାପନା ନୀତି କରାଯାଇଥିଲା। ତା ଋତୁରୁ ଶ୍ରୀଗୁଣ୍ଡିଚା ମନ୍ଦିରନ ସନ୍ଧ୍ୟାଧୂପ ଚାଲିଥିବାନୁ ଜୟ ବିଜୟ ଦ୍ୱାରନ ଡେରା ପଡ଼ିଥିଲା। ମହାପ୍ରଭୁଙ୍କର ଦର୍ଶନ ନାଇଁ ପାଇକରି ମହାଲକ୍ଷ୍ମୀ ଆଜ୍ଞାମାଲ ଧରିକରି ନାକଚଣା ବାଟ ଦେଇକରି ରାଗି ଯାଇକରି ବାହାରି ଆସିଥିଲେ। ସେନ ହେରାଗୌରୀ ସାହି ଦେଇକରି ଶ୍ରୀମନ୍ଦିରକେ ଫେରି ଆସିଥିଲେ। ଫେରିଲା ବାଟେ ମହାଲକ୍ଷ୍ମୀ ରାଗେ ନନ୍ଦିଘୋଷର ରଥର କିଛି ଅଂଶ ଭାଙ୍ଗି ଦେଇଥିଲେ। ପ୍ରଭୁ ଶ୍ରୀଜଗନ୍ନାଥ ଆଉ ମହାଲକ୍ଷ୍ମୀଙ୍କର ଇ ମାନବୀୟ ଲୀଳା ଦେଖିବାର ଲାଗି ବଡ଼ଦାଣ୍ଡନ ଶ୍ରଦ୍ଧାଳୁଙ୍କର ଜବର ଭିଡ଼ ଜମିଥିଲା। ମହାଲକ୍ଷ୍ମୀଙ୍କର ଅଭିମାନକେ ସମ୍ମାନ ଜନିକରି ଏଚ୍ ସକାଳ ଧୂପ ସର୍ବାରୁତୁରୁ ବାହୁଡ଼ା ଯାତ୍ରା ଲାଗି 3 ରଥକେ ଦକ୍ଷିଣ ମୋଡ଼ କରବାରକେ ଶ୍ରୀଜଗନ୍ନାଥ ଆଜ୍ଞାମାଲ ଦେବେ। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫ ବିସ୍ମିତା ପ୍ରଧାନ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ପୁରୀଠାରେ ରଥଯାତ୍ରା ସୁରକ୍ଷା ବାବଦେ ବୈଠକଥି ଯୋଗ ଦେଇକରି ରଥଯାତ୍ରାର ବାକି ସବୁ ନୀତି ବେଲ୍କେ ସୁରକ୍ଷା 3 ଦିଗ ଲାଗି ପରାମର୍ଶ ଦେଇଛନ୍। ସୁରୁଖୁରୁତି ରଥଯାତ୍ରା ପରିଚାଳନା, ଭକ୍ତମାନଙ୍କର ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଆଉ ଅଗ୍ନିଶମ ସେବା ଉପରେ ମୁଖ୍ୟମନ୍ତ୍ରୀ ଜୋର୍ ଦେଇଛନ୍। ସମୟ ଜାନି ନିର୍ଭୁଲ ଭାବେ ଭିଡ଼ ଆକଳନ କରିକିରି ତା ନିୟନ୍ତ୍ରଣ କରବାରକେ ମୁଖ୍ୟମନ୍ତ୍ରୀ ପୁଲିସ୍ ପ୍ରଶାସନକେ ପରାମର୍ଶ ଦେଇଛନ୍। ବାହୁଡ଼ା, ସୁନାବେଶ, ଅନିଳାଦ୍ରି ବିଜେ ସମୟଥି ସମନ୍ୱୟ ରଖିକିରି କାମ କରବାରକେ କହିଛନ୍। ଦରକାର ପଡ଼ିଲେ ଅୟତ୍କା ଫୋର୍ସ ମୁତୟନ କରାଯାଉ, ମାତର୍କ ଭକ୍ତମାନଙ୍କର ସୁରକ୍ଷାକେ ଧ୍ୟାନ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ବୈଠକଥି ପରାମର୍ଶ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାଥି ଗଲାକାଲି ହୋଇଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକଥି ଦେଶେ ଗବେଷଣା, ବିକାଶ, ନୂଆ ସୃଜନ, କ୍ରୀଡ଼ାର ବିକାଶ, ରାଜପଥ ସମ୍ପ୍ରସାରଣ ଲାଗି 2,00,000 କୋଟି ଟଙ୍କାର ଗୋଟିଏ ଖାସ୍ ପ୍ୟାକେଜ୍କେ ଅନୁମୋଦନ କରାଯାଇଛି। ଗବେଷଣା, ବିକାଶ ଆଉ ନୂଆ ସୃଜନ ଲାଗି 1,00,000 କୋଟି ଟଙ୍କାର ଆର୍ଡିଆଇ ଯୋଜନାକେ ବିଲ୍ ମଞ୍ଜୁର କରାଯାଇଛି। ଏଥିଲାଗି ଦେଶେ ନୂଆ ଉଦ୍ଭାବନ ତୁର୍ତ୍ତି ହୋଇପାରବା। ସେନ୍ତା 99,446 କୋଟି ଟଙ୍କା ନିଯୁକ୍ତି ବାବଦ ପ୍ରୋତ୍ସାହନ ଇଏଲ୍ଆଇ ଯୋଜନା ଖେଲୋ ଭାରତ ନୀତି 2025 ବିଲ୍ ଅନୁମୋଦନ କରାଯାଇଛି। ଓଡ଼ିଶା ଓ ଛତିଶଗଡ଼ ଭିତରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ଲାଗି ଏବେ 14 ତାରିଖ ଦିନ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଶୁଣାଣି ହେବା। ଦିନର 11 ବଜେ ଶୁଣାଣି ମୁଲ କରବାରକେ ଟ୍ରିବ୍ୟୁନାଲ ରେଜିଷ୍ଟ୍ରାରଙ୍କ ତରଫ ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ସୂଚନା ଦିଆଯାଇଛି। ଇଟା ଟ୍ରିବ୍ୟୁନାଲର 43 ଶୁଣାଣି ହେବା। ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଲାକାଲି ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ ନିଗମ ଓପିଜିସି ଆଉ ଓଡ଼ିଶା ଜଳବିଦ୍ୟୁତ୍ ନିଗମ ଓଏଚ୍ପିସିର ଭିନ୍ ଭିନ୍ ପ୍ରକଳ୍ପର ସମୀକ୍ଷା କରିଛନ୍। ତିଆରି ଚାଲିଥିବା ପ୍ରକଳ୍ପମାନଙ୍କୁ ତୁର୍ତ୍ତି ସାରବାରକେ ଶକ୍ତିମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏହି ପ୍ରକଳ୍ପମାନେ କାର୍ଯ୍ୟକାରୀ ହେଲେ ରାଜ୍ୟର ବିଦ୍ୟୁତ୍ ଭିତ୍ତିଭୂମି ବର୍କସ୍ କରବାର ଦିଗେ ମାଇଲ୍ ଖୁଣ୍ଟା ହେବା ବୋଲି ସେ କହିଛନ୍। ଏ ବଛର ଶେଷ ଆଡ଼କେ ଓଡ଼ିଶାନ ଦେଶର ଶକ୍ତିମନ୍ତ୍ରୀମାନଙ୍କର ସମ୍ମିଳନୀ ହେବା। ଟୋନି ବ୍ଲେୟର ଇନ୍ଷ୍ଟିଚ୍ୟୁଟ୍ ଆଉ ଆଇଆଇଟି କାନପୁର ତରଫ ହେବାରକେ ଥିବାର ସମ୍ମିଳନୀ ଆୟୋଜନ ଲାଗି ଗଲାକାଲି ଶକ୍ତିମନ୍ତ୍ରୀ ଆଉ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରସ୍ତୁତିର ସମୀକ୍ଷା କରିଛନ୍। ସମ୍ମିଳନୀଥି ସାରା ଦେଶର ଶକ୍ତିମନ୍ତ୍ରୀ ଯୋଗ ଦେଇକରି ଶକ୍ତି କ୍ଷେତ୍ରକେ ଅତ୍କା ବର୍କସ୍ ଆଉ ପ୍ରଭାବଶାଳୀ କରବାର ଦିଗେ ରଣନୀତି ବନାବେ। ଇସବୁଥି ଓଡ଼ିଶା ନେତୃତ୍ୱ ନେବା। ସମ୍ମିଳନୀଥି ଓଡ଼ିଶା ନବସୃଜନ ସମାହାର ପ୍ରଦର୍ଶନ କରାଯିବା। 2025-26 ଶିକ୍ଷା ବର୍ଷରେ ଯୁକ୍ତ 3 ନାଁ ଲେଖାବାରକେ 3 ମେଧା ତାଲିକା ଗଲାକାଲି ବାହାରିଛି। ଏଥି 49,818 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍। ଏମାନେ ଆଜିଠାନୁ 4 ଭିତରେ ନାଁ ଲେଖାଇ ପାରିବେ। ଦେଶେ ପହିଲା କରି ଆଇଆଇଏମ୍ ସମ୍ବଲପୁର ତରଫ 2 4-ବଛରିଆ ଅଣ୍ଡର ଗ୍ରାଜୁଏଟ୍ ପାଠ୍ୟକ୍ରମ ମୂଲ ହେବାରକେ ଯାଉଛି। ଏହି 2 ପାଠ୍ୟକ୍ରମ ହେଲା ବିଏସ୍ ପ୍ରୋଗ୍ରାମ ଇନ୍ ଡାଟା ସାଇନ୍ସ ଆଣ୍ଡ ଏଆଇ ଆଉ ବିଏସ୍ ପ୍ରୋଗ୍ରାମ ଇନ୍ ମ୍ୟାନେଜମେଣ୍ଟ ଆଣ୍ଡ ପବ୍ଲିକ ପଲିସି। ଏହି 2 ପାଠ୍ୟକ୍ରମ ଲାଗି ଯୁକ୍ତ 2 ପାସ୍ କରିଥିବା ଛାତ୍ରଛାତ୍ରୀମାନେ ନାଁ ଲେଖାଇ ପାରିବେ। ଆଉ ଏଥି 90 ଲେଖା ସିଟ୍ ବ୍ୟବସ୍ଥା ରହିଛି। 2024-25 ଡାଲୁଆ ଧାନଘିନାଥି ନୂଆପଡ଼ା ଜିଲ୍ଲା ପହିଲା ଠାନ୍ ପାଇଛେ। ଇ ଖେଡ଼ି ପ୍ରଶାସନ ତରଫ ଜିଲ୍ଲା 153% ଧାନ ଘିନାଯାଇଛେ। ଇଥର 46 ସମବାୟ ସମିତି ତରଫ 12,885 ଜଣ ଚାଷୀ ପଞ୍ଜିକୃତ ହୋଇଥିଲେ। ସେମାନଙ୍କଠାରୁ 7,40,000 କ୍ୱିଣ୍ଟାଲ ଧାନ ଘିନାଯାଇଛି ବୋଲି ଜିଲ୍ଲା ପ୍ରଶାସନ ତରଫ ସୂଚନା ଦିଆଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ପ୍ରବଳରେ ରାଜ୍ୟର ବଡ଼ଭାଗି ଜାଗାନ ଜବର ବର୍ଷା ଲାଗି ରହିଛି। ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼ ସହିତ ରାଜ୍ୟର 8 ଜିଲ୍ଲାନ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।